Ninth canto.
Ninth canto.
Chapter 16.
Chapter 16.
Translation by Srila Prabhupada. O King Parikshit, Vishwamitra had 101 sons, of whom the middle one was known as Madhusunda. In relation to him, all the other sons were celebrated as the Madhusundas. Srila Prabhupada Anubhav Bahuji, Sukadeva Goswami Kauchandi Parikshit Maharaj Ngo, he Maharaj Parikshit Vishwamitra Ngara 101 Uttra Thire. Himana Madhyave Madhyama Putra Ngara Nam Thila Madhusunda. সেই সম্পর্ক সুন্দরে অন্য সমস্ত উত্তরগণ মধুসন্তা নামে বিখ্যাত বিজিত হয়েছিল এহেলা শ্লোকর অর্থ কর্পট বাই শ্রীল প্রভা ইন দিস কনেকশন শ্রীল বিশ্বনাথ ঠাকুর ঠাকুর কোর্স দিস স্টেটমেন্ট ফ্রম বেদস তস্য বিশ্বামিত্র সেক শত পুত্র আসু পঞ্চাশ এব জায়ামংশ মধুছন্দসহ পঞ্চাশ কনিয়াংশ বিশ্বামিত্র হ্যাড 101 সন্স 50 ওয়ার ওল্ডর দেন মধুছন্দা অ্যান্ড 50 ওয়ার ইয়াঙ্গার শ্লোক পরিভাষ্যে শ্রীল প্রভুপাদ যা কইছেন তার ওড়িয়ান বাদ কহুছে এ সম্বন্ধে শ্রীল বিশ্বনাথ ঠাকুর বেদকে বাণী উদ্ধার করছেন তস্য বিশ্বামিত্রে সেই শতম পুত্র আসুন পঞ্চাশ এব জায়াংশ মধুছন্দসহ পঞ্চাশ কনিয়াংশ বিশ্বামিত্রঙ্কর 101 পুত্র থিলে তোমার মধ্যে 50 জন মধুছন্দাঙ্ক ঠারু বড় থিলে আর 50 জন মধুছন্দ ঠারু সান থিলে মধুছন্দা থিলে মধ্যম পুত্র এই কেবল কথাই কুয়াচিত্র কিছু কথাই নাই তো পরবর্তী শ্লোক টেক্সট 30 পুত্রং কৃত্বা সুন সেবং
পুত্রং কৃত্বা সুন সেবং
দেবরাতং চ ভার্গবং
দেবরাতং চ ভার্গবং
আজিগর্তং সুতান আহ
আজিগর্তং সুতান আহ
জ্যেষ্ঠ এষ প্রকল্পতাম
জ্যেষ্ঠ এষ প্রকল্পতাম
ট্রান্সলেশন বাই শ্রীল প্রভুপাদ বিশ্বামিত্র অ্যাকসেপ্ট দি সন অফ আজিগর্ত নদা সুন সেফ who was born in Bhrugu dynasty and was also known as Devarata, as one of his own sons. Vishwamitra ordered his other sons, Rakshasana Sepho, as their eldest brother. Vishwamitra Ajigartangara Putra, Nangar Namthila Suna Sepho, Jeki Bhrugu Vansadhan Mahitile, Tanku, Semaddan Devarata Namare, Parchitile, Sei, সুনসেবঙ্কু সে তাঙ্কর এক তম পুত্র রূপে গ্রহণ করিলে ତାପରେ ବିଶ୍ୱାମିତ୍ର ଆଦେଶ ଦେଲେ ତାଙ୍କର ଅନ୍ୟ ପୁତ୍ରମାନଙ୍କୁ ସୁନସେବଙ୍କୁ ତାଙ୍କ ଜ୍ୟେଷ୍ଠ ଭ୍ରାତା ଉପରେ ଗ୍ରହଣ କରିବା ପାଇଁ। ଏ ହେଲା ଏ ଶ୍ଳୋକର ଅର୍ଥ। ପରବର୍ତ୍ତୀ ଶ୍ଳୋକ ଟେକ୍ସଟ 31। जो वही हरिश्चंद्र मखे
हरिश्चंद्र मखे
विकृत पुरुष पशु
पुरुष पशु
स्तुत्वा देवान प्रदेशादिन
स्तुत्वा देवान प्रदेशादिन
मुचे पाश बंधना
मुचे पाश बंधना।
ट्रांसलेशन बाय श्रील प्रभुपाद। सुनसेवा फादर सोल सुनसेवा टू बी सैक्रिफाइज्ड एज ए मैन एनिमल in the Jagya of King Harishchandra. When Sunasepa was brought into the sacrificial arena, he prayed to the demigods for release and was released by their mercy. Shloka Rodi Anbad Pahuchi, Sunasepa'ngara Pita, Sunasepa'ngu Harishchandra'ngu Jagya'ne Bali Padiba Pai Vikri Garthele, Tangaitele, Vikri Garthele. Sunasepa Jatkale Jagya'nstara'ngu Anangale, ସେତେବେଳେ ସେ ଦେବତାମାନଙ୍କୁ ପ୍ରାର୍ଥନା କଲେ ତାଙ୍କ ମୁକ୍ତି ପାଇଁ। ଆଉ ଦେବତାମାନଙ୍କର କୃପାରେ ସେ ମୁକ୍ତି ପାଇଲେ। ହେଲା ଶ୍ଳୋକର ଅର୍ଥ। ପର୍ପଟ ବାଇ ଶିଲ କୃପା ଏହି ଯେ ଡେସ୍କ୍ରିପ୍ସନ୍ ଅଫ୍ ସୁନ ସେଭ ୱେନ୍ ହରିଶ୍ଚନ୍ଦ୍ର ୱାଜ୍ ଟୁ ସାକ୍ରିଫାଇସ୍ ହିଜ୍ ସନ୍ ରୋହିତ ରୋହିତ ଆରେଞ୍ଜ ଟୁ ସେଭ୍ ହିଜ୍ ଓନ୍ ଲାଇଫ୍ ବାଇ ପର୍ଚେଜିଂ ସୁନ ସେଭ ସୁନ ସେଭ ୱାଜ୍ ଫାଦର୍ ଟୁ ବି ସାକ୍ରିଫାଇଡ୍ ଇନ୍ ଯଜ୍ଞ। ସୁନ ସେଭ ୱାଜ୍ ସୋଲ୍ ଟୁ ମହାରାଜ ହରିଶ୍ଚନ୍ଦ୍ର because he was the middle son between the oldest and the youngest. It appears that the sacrifice of a man as an animal in Jagya has been practiced for a very long time. Shloka upari bhashya dehi amar paramaratma gurudev sri srimad sri bhaktivedanta swami prabhupada ji maharaja kahichanti tar odiya anubad kahuchi ethire sunasepakara gote varnana diya hichi jetebele harishchandra tankara putra ରୋହିତଙ୍କୁ ଯଜ୍ଞରେ ବଳି ଦେବା ପାଇଁ ଠିକ କରିଥିଲେ ସେତେବେଳେ ରୋହିତ ତାଙ୍କର ଜୀବନ ରକ୍ଷା କରିବା ପାଇଁ ସୁନସେବକୁ ତାଙ୍କ ପିତାଙ୍କଠାରୁ କିଣିଥିଲେ। ତାପରେ ସୁନସେବକୁ ବଳି ଯଜ୍ଞରେ ବଳି ଦେବା ପାଇଁ ଅଣାଯାଇଥିଲା। ଆଉ ସୁନସେବ ଦେବତାମାନଙ୍କୁ ପ୍ରାର୍ଥନା କରିକିରି ତାଙ୍କ କୃପାରୁ ମୁକ୍ତି ପାଇଯାଇଥିଲେ। ତ ସୁନସେବ ମହାରାଜ ହରିଶ୍ଚନ୍ଦ୍ରଙ୍କୁ ବିକ୍ରି କରାଯାଇଥିଲା। ସୁନସେବଙ୍କୁ ମହାରାଜ ହରିଶ୍ଚନ୍ଦ୍ର ବିକ୍ରି କରିଥିଲା କାରଣ ସୁନସେବ ଥିଲେ ମଧ୍ୟମ ପୁତ୍ର, ବଡ଼ ଆଉ ସାନର ମଧ୍ୟବର୍ତ୍ତୀ ମଧ୍ୟମ ପୁତ୍ର। ଏଥିରୁ ଜଣାଯାଉଛି ବହୁ ବହୁ ପୂର୍ବ କାଳରେ ନରମେଦ ଯଜ୍ଞ ପ୍ରଚଳିତ ଥିଲା। ମାଆଙ୍କୁ ମଧ୍ୟ ଯଜ୍ଞରେ ବଳି ଦିଆଯାଉଥିଲା। ଆପେ ଦ ସାକ୍ରିଫାଇସ୍ ଅଫ୍ ଏ ମ୍ୟାନ୍ ଆଜ୍ ଆନିମଲ୍ ଇନ୍ ଯଜ୍ଞ ହାଜ୍ ବିନ୍ ପ୍ରାକ୍ଟାଇଜ୍ ଫର୍ ଏ ଭେରି ଲଙ୍ଗ୍ ଟାଇମ୍। ବହୁ ବହୁ ନରମେ ଯୋଗ୍ୟ ମଧ୍ୟ ଥିଲା, ଅଶ୍ୱମେଧ ଥିଲା, ଗୋମେଧ ଯୋଗ୍ୟ ଥିଲା, ନରମେଧ ଯୋଗ୍ୟ ମଧ୍ୟ ଥିଲା। ଏସବୁ ଏଇ ବର୍ଣ୍ଣନା ଜଣାପଡ଼ୁଛି। କିନ୍ତୁ କଳିଯୁଗରେ ଏସବୁ ଯୋଗ୍ୟ ମନା କରାଯାଇଛି। କଳିଯୁଗରେ ଏସବୁ ଯୋଗ୍ୟ କରାଯାଇପାରିବ ନା, କଳୁପଞ୍ଚ ବିବର୍ଜିତା। କଳିଯୁଗରେ ପାଞ୍ଚଟା ଜିନିଷକୁ ନିଷେଧ କରାହେଇଛି, ଅଶ୍ୱମେଧଙ୍ଗବାଲମ୍ବଂ ସନ୍ନ୍ୟାସଂ କଳ ପୈତୃକଂ କଳୁ ପଞ୍ଚ ବିବର୍ଜିତା। କଳିଯୁଗରେ ପାଞ୍ଚଟା ମନା କରାହେଇଛି, ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ଅଶ୍ୱମେଧଂ ଗବାଲମ୍ବଂ ସନ୍ନ୍ୟାସଂ କଳ ପୈତୃକଂ। ସନ୍ନ୍ୟାସ କଳ ପୈତୃକ ପିତୃଶ୍ରାଦ୍ଧରେ ମାଂସ ଅର୍ପଣ ଆଉ ଦେବରେ ଏଣ ପୁତ୍ରୋତ୍ପତ୍ତି। କଳ ସ୍ତ୍ରୀର ସ୍ୱାମୀ ଯଦି ମରିଗଲେ ସେ ତାର ସ୍ୱାମୀର ସାନ ଭାଇ ଦେବ ଦିଅକୁ ସ୍ୱାମୀ ରୂପେ ଗ୍ରହଣ କରି ପୁତ୍ରୋତ୍ପତ୍ତି କରିବା। ଏଇ ପାଞ୍ଚଟା ଜିନିଷ କଳିଯୁଗରେ ମନା କରାଯାଇଛି, କରାଯାଇପାରିବ ନାହିଁ। କଳିଯୁଗରେ ଏକମାତ୍ର ଯଜ୍ଞ ହରି ସଂକୀର୍ତ୍ତନ। କଳିଯୁଗରେ ଏକମାତ୍ର ଯଜ୍ଞ ଅନୁବର୍ତ୍ତିତ ହୋଇଛି ହରି ସଂକୀର୍ତ୍ତନ ଯଜ୍ଞ। ତା ଛଡ଼ା ଅନ୍ୟ ଯଜ୍ଞ ଅନୁମୋଦିତ ହେଇନାହିଁ, ଏ ହେଉଛି କଥା। ଏକମାତ୍ର ଯଜ୍ଞ ଅନୁମୋଦିତ ହେଇଛି ହରି ସଂକୀର୍ତ୍ତନ ଯଜ୍ଞ, ଅନ୍ୟ ଯଜ୍ଞ ଅନୁମୋଦନ କରାଯାଇ ନାହିଁ। କାହିଁକି ନା କଳିଯୁଗରେ କଳ ସର୍ବେ ଶୁଦ୍ର ସମ୍ଭବା, କଳିଯୁଗରେ ସବୁ ଶୁଦ୍ର, କଳିଯୁଗରେ ବ୍ରାହ୍ମଣ ନାହାନ୍ତି, ମ୍ଳେଚ୍ଛ ଜବଲ ସବୁ ଅଛନ୍ତି କଳିଯୁଗରେ, ବ୍ରାହ୍ମଣ ସୁପ୍ତ ବ୍ରାହ୍ମଣ ନାହାନ୍ତି କଳିଯୁଗରେ। ବ୍ରାହ୍ମଣ କୁହାଯାଇଛି, ବ୍ରାହ୍ମଣ ଆମେ ବହୁବାର ଆଲୋଚନା କରୁଛେ, କଳିଯୁଗରେ ତଥାକୃତ ବ୍ରାହ୍ମଣ ଯେଉଁମାନେ ସେମାନେ ପୂର୍ବ ପୂର୍ବ ଯୁଗର ରାକ୍ଷସ। ବରାହ ପୁରାଣରେ କୁହାଯାଇଛେ, ବହୁବାର ଆମେ ଆଲୋଚନା କରୁଛେ, ପୂର୍ବ ପୂର୍ବ ଯୁଗର ରାକ୍ଷସ ସବୁ କଳିଯୁଗରେ ବ୍ରାହ୍ମଣ କୂଳରେ ଜନ୍ମ ହେବେ। ବ୍ରାହ୍ମଣରେ ଜନ୍ମ ହେଇକିରି କ୍ଷତ୍ରିୟ ମାନଙ୍କୁ ସବୁ ହିଂସା କରିବେ, ଏଇ କଥା ବରାହ ପୁରାଣରେ ଦିଆହେଇଛି। ସେଥିପାଇଁ କଳିଯୁଗରେ ବ୍ରାହ୍ମଣ ପ୍ରକୃତରେ ନାହାନ୍ତି, ବେଦ ମନ୍ତ୍ର ଉଚ୍ଚାରଣ କରିପାରିବେ, ଉଚ୍ଚାରଣ କରିକିରି ମନ୍ତ୍ରର ଶକ୍ତିର ପରୀକ୍ଷା ଦେଇପାରିବେ, ଏପରି ବ୍ରାହ୍ମଣ ନାହାନ୍ତି। ସେଥିପାଇଁ କଳିଯୁଗରେ ଏସବୁ ଯଜ୍ଞ ଯଜ୍ଞାନୁଷ୍ଠାନ ନିଷେଧ କରାହେଇଛି, ଏସବୁ ଯଜ୍ଞାନୁଷ୍ଠାନ କଳିଯୁଗରେ ନିଷେଧ କରାଯାଇଛି। କେବଳ ନାମ ଯଜ୍ଞ ହିଁ ଅନୁମୋଦିତ ହେଇଛି, ନାମ ଯଜ୍ଞ ଅନୁମୋଦିତ ହେଇଛି। ହରେ ନାମ ହରେ ନାମ ନାମ ଏଇବ କେବଳ ଫଳ ନାସ୍ତେ ଇବ ନାସ୍ତେ ଇବ ନାସ୍ତେ ଇବ ଗତିରଥା। କଳିଯୁଗରେ ଅନ୍ୟ ଗତି ନାମ ଅନ୍ୟ ଗତି ନାମ, ହରେ ନାମ କେବଳ କରିବା ପାଇଁ ପଡ଼ିବ, ଅନ୍ୟ କିଛି କରିପାରିବେ ନା କଳିଯୁଗ ଲୋକମାନେ। ଏଥିପାଇଁ ଶ୍ରୀମନ୍ ମହାପ୍ରଭୁ ଆସିଲେ, ସେ ଯୁବାବତାର ଯୁବଧର୍ମ ପ୍ରବର୍ତ୍ତନ କଲେ, ଯେ କଳିଯୁଗ ଲୋକଙ୍କ ପାଇଁ ଯୁଗଧର୍ମ ପ୍ରବର୍ତ୍ତନ କଲେ କେବଳ ହରିନାମ କରିବେ, ମାନେ ଅନ୍ୟ କିଛି କରିପାରିବେ ନା କଳିଯୁଗ ଲୋକମାନେ ଅନ୍ୟ କିଛି କରିପାରିବେ ନା। କଳିଯୁଗରେ ବ୍ରାହ୍ମଣ ନାହାନ୍ତି, ସୌମ୍ଲେଚ୍ଛ ଜବର କଳୁ ସର୍ବେ ଶୂଦ୍ର ସମ୍ଭବା, କଳିଯୁଗରେ ସବୁ ଶୂଦ୍ର ହୋଇଛନ୍ତି, ବିବାଦ ତର୍କେ ଶୁକ୍ର ବିଚାରରେ ଶୁଦ୍ଧତାର ଅଭାବ ଅଛି, ବିବାଦ ତର୍କରେ ଶୁକ୍ର ବିଚାରରେ ଶୁଦ୍ଧତାର ଅଭାବ ଅଛି କଳିଯୁଗରେ। ସେଥିପାଇଁ ଏକମାତ୍ର ପଞ୍ଚରାତ୍ରିକ ଦୀକ୍ଷାରେ ହିଁ ଶୁଦ୍ଧ ହେବ, ଅନ୍ୟ ଦୀକ୍ଷା ପ୍ରଣାଳୀ ସ୍ୱୀକୃତ ହେଇନା କଳିଯୁଗରେ। ଅଶୁଦ୍ଧା ଶୁଦ୍ଧକଳ୍ପା ହି ବ୍ରାହ୍ମଣା କଳି ସମ୍ଭବା ତେଷାଂ ନାଗମାର୍ଗେଣ ସୁଧୀର୍ଣ୍ଣ ଶୁଦ୍ଧ ବର୍ତ୍ତମାନ। ଏ ହରିଭକ୍ତି ଶିଳା ବିଳାସରେ ସନାତନ ସଂଧାର କରିଛନ୍ତି, କଳିଯୁଗରେ ବିବାଦ ତର୍କେ ଶୁକ୍ର ବ୍ରାହ୍ମଣମାନଙ୍କର ଶୁଦ୍ଧତା ନାହିଁ, ତଥାଗତ ବ୍ରାହ୍ମଣମାନଙ୍କର ଶୁକ୍ରର ଶୁଦ୍ଧତା ନାହିଁ, ସେମାନେ ଶୁଦ୍ଧ ସଦୃଶ, ସେମାନଙ୍କର ବୈଦିକ କର୍ମାନୁଷ୍ଠାନ ମାର୍ଗରେ ନିର୍ମଳତା ନାହିଁ, ତେଣୁ ପଞ୍ଚରାତ୍ରିକ ବିଧାନରେ ସେମାନଙ୍କର ଶୁଦ୍ଧି ଏଇ ପଞ୍ଚରାତ୍ରିକ ବିଧାନରେ ସଂସ୍କାର କରାଯିବ। ତ ଏଇ ପଞ୍ଚରାତ୍ରିକ ବିଧାନ ଆମେ ପ୍ରବର୍ତ୍ତନ କରିଛନ୍ତି, ଆମର ଏ ଗୌଡ଼ିଆ ବୈଷ୍ଣବ ଧାରା ପ୍ରବର୍ତ୍ତିତ ହେଇଛି, ସେଇ ହରିଭକ୍ତି ବିଳାସରେ ସନାତନଙ୍କ ସ୍ୱାମୀ ଉଦ୍ଧାର କରିଛନ୍ତି, ମହାପ୍ରଭୁ ଆଦେଶ କରିଥିଲେ ସନାତନଙ୍କ ସ୍ୱାମୀଙ୍କୁ ଯେ ବୈଷ୍ଣବ ସଦାଚାରର ଗ୍ରନ୍ଥ ପ୍ରଣୟନ କରିବା ପାଇଁ, ସେଥିପାଇଁ ହରିଭକ୍ତି ବିଳାସ ପ୍ରଣୟନ କରିଛନ୍ତି ସନାତନଙ୍କ ସ୍ୱାମୀ, ଯେଉଁଥିରେ କୁହାହେଇଛି କଥା, ଏବଂ ଜ୍ଞାନ ତଦ୍ୟାତ୍ ପାପସ୍ୟ ସଂଖ୍ୟ ତସ୍ମାତ୍ ଦୀକ୍ଷତି ସା ପ୍ରକୃତା ଦେଶିକେଇ ତତ୍କୋବିଧ ଦେଶିକେଇ ତତ୍କୋବିଧେ। ଯେହେତୁ ଦିବ୍ୟଜ୍ଞାନ ଦିଆଯାଏ, ଦୀକ୍ଷା କହିଲେ ଦିବ୍ୟଜ୍ଞାନ ସମୁଦ୍ର ଜ୍ଞାନ ପ୍ରଦାନ କରାଯାଏ, ଏବଂ ପାପ ପାପ ବୀଜ ଅବିଦ୍ୟାର ସମୂଳେ ବିନାଶ କରାଯାଏ, ସେଇ ହେତୁ ଭଗବତତ୍ତ୍ୱବିତ୍ ପଣ୍ଡିତଗଣ ଏହି ଅନୁଷ୍ଠାନକୁ ଦୀକ୍ଷା ବୋଲି କହନ୍ତି। ପଞ୍ଚରାତ୍ରିକୀ ଦୀକ୍ଷା ଦ୍ୱାରା ମାନବର ପରମାର୍ଥିକ ବ୍ରାହ୍ମଣତ୍ୱ ପ୍ରାପ୍ତି ହଏ, ପରମାର୍ଥିକ ବ୍ରାହ୍ମଣ ବୈଷ୍ଣବ ଗୌଡ଼ିଆ ବୈଷ୍ଣବ, ପଞ୍ଚରାତ୍ରିକ ଦୀକ୍ଷାରେ ଶୁଦ୍ଧ ହୋଇଥିବା ବୈଷ୍ଣବ, ବୈଷ୍ଣବ ଗୁରୁ ଗ୍ରହଣ କରିଛନ୍ତି, ବିଷ୍ଣୁ ମନ୍ତ୍ରରେ ଲିଖିତ ହୋଇଛନ୍ତି, ସେ ଶୁଦ୍ଧ ବ୍ରାହ୍ମଣ, ସେ ପରମାର୍ଥିକ ବ୍ରାହ୍ମଣ। ପଞ୍ଚରାତ୍ରି ଦୀକ୍ଷା ଦ୍ୱାରା ମାନ ପରମାର୍ଥିକ ବ୍ରାହ୍ମଣତ୍ୱ ପ୍ରାପ୍ତି, ଯଥା କାଞ୍ଚନ ପାଣ ଜାତି କାଂସ୍ୟଂ ରସ ବିଧାନତଃ ତଦା ଦୀକ୍ଷା ବିଧାନେନ ଦ୍ୱିଜତ୍ୱଂ ଜାୟତେ ନୁଣାମ୍। ଏହି ହରିଭକ୍ତି ବିଳାସରେ ସନାତନ ଗୋସ୍ୱାମୀ ଉଦ୍ଧାର କରି କହିଛନ୍ତି, ଯେପରି ବିଶେଷ ରାସାୟନିକ ପ୍ରକ୍ରିୟା ଦ୍ୱାରା କଂସା ସ୍ୱର୍ଣ୍ଣତ୍ର ଲାଭ କରେ, ସେହିପରି ବୈଷ୍ଣବ୍ୟ ଦୀକ୍ଷା ଦ୍ୱାରା ନରମାତ୍ର ପବିତ୍ରତା ବୃଦ୍ଧି ହଏ। ଏ କଳିଯୁଗରେ ଏକମାତ୍ର ଏହି ପଞ୍ଚରାତ୍ରିକ ଦୀକ୍ଷା ହିଁ ସ୍ୱୀକୃତ ହୋଇଛି, ଅନ୍ୟ ଦୀକ୍ଷା ସ୍ୱୀକୃତ ହେଇନି, ଅନ୍ୟ ଦୀକ୍ଷା ସ୍ୱୀକୃତ ହେଇନି। ଇଏ ହେଉଛି ଆମର କଥା, ଯେଉଁ ଦୀକ୍ଷା ଦିଆଯାଉଛି ତାହା କେବଳ ମନ୍ତ୍ରୋଚ୍ଚାରଣ ନୁହେଁ, ତାହା କେବଳ ମନ୍ତ୍ରୋଚ୍ଚାରଣ ନୁହେଁ, ସେଥିରେ সমুন্দর জ্ঞান দিয়া যাচ্ছে, দিব্য জ্ঞান পাপ সুসংখ্যে সমুন্দর জ্ঞান প্রদান করা যায়, তার ফলে পাপ প্রতিক্রিয়া ক্ষয় করা যায়। কেবল মন্ত্র উচ্চারণ নুহে, দীক্ষা কোন, দীক্ষা প্রকৃত স্বরূপ কোন, এই হচ্ছে কথাটা। আদৌ সমন্দ জ্ঞান, সমন্দ জ্ঞানর অপর নাম হচ্ছে দিব্য জ্ঞান বা দীক্ষা। গুরুপাদ আশ্রয় কলে দিব্য জ্ঞান লাভ হয়, সেইপা হরিভক্তি বিলাসে সনাতন গোস্বামী কথা কে দিব্য জ্ঞান যদ্যা পাপস্য সংখ্যেয় তসমাৎ দীক্ষিয়েতি সা প্রকৃতা দেশিকৈস্তত কোবিদে। যেহেতু দিব্য জ্ঞান সমন্দ জ্ঞান প্রদান করে এবং পাপ, পাপর বীজ যে অবিদ্যা তাকে সময় বিনাশ করে, সেইপাই ভগতত্ববিদ পণ্ডিতগণ অনুষ্ঠানকে দীক্ষা কহতি। মন্ত্রর উপদেশ মাত্র দীক্ষা নুহে, যদ্বারা দিব্য জ্ঞান হয় তার নাম হই দীক্ষা। জীব নিজে শত শত গ্রন্থ আদি পাঠ করি বা নিজের মনমত ভজনর অভিনয় করি নিজের মঙ্গল সাধন করিপারিব না। শব্দার্থ জ্ঞানকে মন্ত্রার্থ জ্ঞান সাহায্য করে, মহন্ত গুরুঙ্ নিকটর শিষ্যর দিব্য জ্ঞান বা দীক্ষা প্রাপ্তি হলে বাহ্য জগতর যে পরিভাষা যাহা অজ্ঞ রূঢ়ি বৃত্তিময়ী তাহা তাহার চিত্তের স্থান ন পাই সে স্থানে মন্ত্রার্থ বা বিদ্যুৎ রূঢ়িবৃত্তি অধিকার স্থাপন করে, এ দীক্ষা সম্বন্ধে কুহযাই। কেবল পঞ্চরাত্রি বিধি দীক্ষা করা যাব স্বীকৃত হয়েছে, আচার্যগণ গোস্বামীগণ স্বীকার করছেন। সেই কলিযুগের ব্রাহ্মণ না বেদমন্ত্র উচ্চারণ করে পারবে না, সম্মিলেচ্ছ জব শূদ্র সব এগুলো নিরাশ করা হয়েছে। অশ্বমেধ যজ্ঞ, গোমেধ যজ্ঞ, এই নরমেধ যজ্ঞ বহু প্রাকালে লাগলে প্রমাণ দিয়া যাচ্ছে। কেবল আপন পৈতৃক দেবরেণ পুত্র করে পাঁচটা নিরাশ করা হয়েছে, কেবল হরিনাম যজ্ঞই করা যাব, অন্য কৌশি যজ্ঞ করা যাব না। আর ভগবান বড় করুণাম কলিযুগ লোকের অবস্থা জাঁ তা কোণ দরকার তা সে প্রবর্তন করছেন। মহাপ্রভুঙ্কর করুণা এটা গত বৈবস্বত মন্বন্তর অষ্টবিংশতি চতুর্যুগ দ্বাপর শেষ ভাগরে এ প্রপঞ্চরে অবতীর্ণ হই ব্রজরাজ নন্দন শ্রীকৃষ্ণ জীব প্রতি করুণাবশত এ গীতার মধ্যে রাগমার্গ ভক্তির কথা কুহাইছে। দ্বাপরলীলার অন্তর্ধান পরে অপ্রকট গোলকরে বসি সে বিচার কলে ব্রহ্মাণ্ডর অবতীর্ণ হয়ে অর্জুনকে উপলক্ষ করি গীতা বাণী দেলে, সেতরে যা কহতি তাঁকর বৃহত্তম বাণী দেলে, মন্মনাভ মদ্ভক্ত মজ্জাজি মং নমস্কুর মং এস্যসি সত্যন্তি প্রতি জানি প্রিয়বসিমে সর্বধর্মান পরিত্যজ্য মামে কুশলম রজন্তম সর্বাপেভ্য মুখেষ্যামি। এহেলা বৃহত্তম বাণী। এইসব বাক্য দ্বারা রাগমার্গ ভক্তি কথা এটি কুহাইছে, এ রাগমার্গ ভক্তির কথা গীতার কুহাইছে। এপরি কহিলে কোণ মিলব, মামে বৈশ্যসি সত্যন্তি প্রতি জানি প্রিয়সিমি, এ গীতা বাক্যর যে ইহা জানিছে সে মতে পাইপারিব, কিন্তু কেতজন লোক এই উপদেশ অনুসরণ করিবে ভগবান চিন্তা করছেন। মায়াবদ্ধ জীব অনিত্য বিশ্ব সুখরে মুক্ত, বিশ্ব সুখ তো কিছু জানে না, সে কইছি সত মোর উপদিষ্ট পন্থার অনুসরণ কলে জীব মতে পাইপারিব, কিন্তু বিশ্ব সুখমত্ত জীব মো বহির্মুখ, মো কথার বিশ্বাস সে করিপারিব না, সে বিশ্ব সুখকে নিত্য বলে তো মনে করছি, সে কথা তার ভ্রম পরিত্যাগ করিপারিব না, তেমন বিষয় জীব মোর উপদেশ অনুসরণ করিপারিব না। বিশেষত মু কেবল উপদেশ দিয়েছি আদর্শ দেখি না, গোটিয়ে সমুজ্জ্বল আদর্শ সাক্ষাৎকারে পাইলে ভজন উপদেশর অনুসরণ সুগম হয়, তা নহেলে কেবল উপদেশ দ্বারা বিশেষ কার্য হব না। ক্ষীর জ্ঞানরে যে ব্যক্তি প্রতিগন্ধময় কর্তব্য বক্ষণ করি তৃপ্তি অনুভব করছে, তার সুখ ভিতরে যদি সুস্বাদু ক্ষীর ভরি দেওয়া যায় তাহলে উপদেশ ব্যতীত সে ব্যক্তি প্রতিগন্ধময় কর্তব্য ছাড়ি ক্ষীর পাই মুগ্ধ হব। মোর উপদেশর অনুসরণ করলে যে বস্তুটি মিলিথান্তা সেই প্রেম ভক্তি যদি জীবকে দেওয়া যায় তাহলে জীব বিশেষ সুখর কিঞ্চিৎকরত্ব উপলব্ধি করি প্রেম ভক্তি প্রতি আকৃষ্ট হব। পূর্বকল্পরে কোণী এক কলিযুগরে অবতীর্ণ হয়ে জীবক প্রেম ভক্তি দিয়েছে, তারপরে অনেক 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 যুগ বিতে যাইছি, এ দীর্ঘদিন আমাদের আর প্রেম ভক্তি মিলেনি, এইপাই এথর যাই প্রেম ভক্তি প্রদান করিবি। এই ভগবানক সুগত চিন্তা নিজে আচরণ করি ভজন আদর্শ দেখাইবি, কেবল কথারে নুহে। ভগবান শ্রীকৃষ্ণ এপরি সংকল্প কলে, দাস সখা পিতা মাতা কান্তা উদ্ধার করা হচ্ছে। এ হচ্ছে ভগবান কৃষ্ণঙ্কর সুগত চিন্তা সংকল্প, যে চিরকাল করি নাই প্রেম ভক্তি দান, ভক্তি বিনা জগতরে নাই অবস্থান। সে তাঙ্কর দ্বাপর যুগর লীলা শেষ করি তাঙ্কর ধামকু চালিগলে, গোলক বৃন্দাবন সেটি চিন্তাই করছেন, বহু যুগ বিতি যাইছি প্রেম ভক্তি দেই নেই, এত যাইকি প্রেম ভক্তি দেবি, ভক্তি বিনা জগতরে নাহি অবস্থান, ভক্তি ছড়া অন্য কিছু কথা নাই, ভক্তি চরম জিনিস। মহাপ্রভু কহিছেন, শাস্ত্র কুচি, মহাজনগণ কুচি, ভক্তি বিনা ঠাকুর কুচান শ্রেয় নিম্ন কুঠে রে কৃষ্ণ ভক্তি বিনা কবু নাই পলো নানা কাণ্ড ତେଣୁ ଏସବୁ ଭକ୍ତିବିନୋଦ ଠାକୁର ଆମର ଗୌଡ଼ିୟ ବୈଷ୍ଣବ ମହାନ ଆଚାର୍ଯ୍ୟ ଧାରାରେ ଆସୁଛନ୍ତି, ସପ୍ତମ ଗୋସ୍ୱାମୀ ନାମରେ ପରିଚିତ। ଏ ଧାରାକୁ ମଧ୍ୟ ଭକ୍ତିବିନୋଦ ଧାରା ବୋଲି କୁହାଯାଏ। ଏ କଥା ଭକ୍ତିବିନୋଦ ଠାକୁର କହିଛନ୍ତି, ବହୁ କଥା କହିଛନ୍ତି। ଆର କେନ ମାୟା ଜାଲେ ପଡ଼ିଛ ଜୀବମୀନ, ଆର କେନ ମାୟା ଜାଲେ ନାହିଁ ଜାନ ଅଧୟେ ରହେ ତୁମି ଚିରଦିନ, ନାହିଁ ଜାନ ଅଧୟେ ରହେ ତୁମି ଚିରଦିନ। ଅତି ତୁଚ୍ଛ ଭୋଗ ଆସେ ବନ୍ଦୀ ହୋଇ ମାୟା ପାସେ,
কৃষ্ণ প্রেমা সিন্ধু জলে
ক্রীড়া করি অনায়াসে, থাকো তুমি কৃষ্ণাধীন
ক্রীড়া করি অনায়াসে, থাকো তুমি কৃষ্ণাধীন।
এসব ভক্তিবিনোদ ঠাকুর উপদেশ আছে। প্রেম ভক্তি কৃষ্ণ ভক্তি বিনা কৌশ প্রকারে ফল হব না। ସେଥିପାଇଁ ସେ ପ୍ରେମ ଭକ୍ତି ଦାନ କରିବା ପାଇଁ ସ୍ୱୟଂ କୃଷ୍ଣ ପ୍ରେମ ପୁରୁଷୋତ୍ତମ ସଚିନନ୍ଦନ ଗୌରହରି ରୂପରେ ଏଇ କଳିଯୁଗରେ ଆବିର୍ଭୂତ ହୋଇଥିଲେ। ପାଞ୍ଚ ବର୍ଷ ତଳେ ହେଉଛି ବିଶେଷ କଳିଯୁଗ, ଧନ୍ୟ କଳି ଯୁଗ। ଧର୍ମ ପ୍ରଭାତମ ନାମ ସଂକୀର୍ତ୍ତନ ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ, ନାମ ସଂକୀର୍ତ୍ତନ ଯୁଗ ଧର୍ମ ପ୍ରବର୍ତ୍ତନ କରିବି। କାରଣ ସାନ୍ତରସରେ ଯାହା କହନ୍ତି ବ୍ୟକ୍ତିଗତ ଦ ପର୍ସନାଲ ରିଲେସନସିପ୍, ପର୍ସନାଲ ରିଲେସନସିପ୍ ନାହିଁ, ବ୍ୟକ୍ତିଗତ ସମ୍ବନ୍ଧ ନାହିଁ। ସେଇଥିପାଇଁ ଶାନ୍ତ ରସ କାଟିଛନ୍ତି ଚୈତ୍ର ଚରିତାମୃତରେ କୁହାଇବେ, ଶାନ୍ତେ ରସ ଭାବ କୃଷ୍ଣ ମମତା ଗନ୍ଧହୀନ, ଶାନ୍ତେ ରସ ଭାବ କୃଷ୍ଣ ବ୍ରହ୍ମ ପରମାତ୍ମା ଜ୍ଞାନ ପ୍ରବୀଣ, ପରମ ବ୍ରହ୍ମ ପରମାତ୍ମା ଜ୍ଞାନ ପ୍ରବୀଣ। ଶାନ୍ତର ସ୍ୱଭାବ ହେଉଛି କୃଷ୍ଣଙ୍କରେ ମମତା ଗନ୍ଧ ନାହିଁ କୃଷ୍ଣଙ୍କ ଠାରେ। ପରମ ବ୍ରହ୍ମ ପରମାତ୍ମା ଯେଉଁମାନେ ପରମ ବ୍ରହ୍ମ ପରମାତ୍ମା ଜ୍ଞାନ ପ୍ରବୀଣ ଜ୍ଞାନୀ ଭକ୍ତ ସେମାନେ ଶାନ୍ତ ରସର ଉପାସକ। ଏଇଟା କଥାଟା କୁହାଯାଇଥିଲି ମହାପ୍ରଭୁ। ସେଥିପାଇଁ ଶାନ୍ତ ରସକୁ ତାଙ୍କର ଭାବଧାରାରେ କାଢ଼ି ଦେଇଛନ୍ତି। ଚାରି ଭାବ ଭକ୍ତି ଦିଆ ନାଚ ଭୁବନ, ଚାରି ଭାବ ଦାସ୍ୟ ସତ୍ୟ ବାତ୍ସଲ୍ୟ ମଧୁରୀୟ, ଏଇ ଚାରି ଭାବ ଭକ୍ତି ଦିଆ ଏଇଟା କଥାଟା ମହାପ୍ରଭୁଙ୍କର କଥା ରହିଛି। ନାଚାମ ଭୁବନ ଆପଣ କରି ମୁଁ ଭକ୍ତ ଭାବ ଅଙ୍ଗୀକାରେ, ଆପଣ ଆଚରି ଭକ୍ତି ଶିଖାମ ସଭାରେ, ନିଜେ ଭକ୍ତି ଆଚରଣ କରିବେ। ଭକ୍ତ ରୂପରେ ଆସିଲେ ସେ କୃଷ୍ଣ ସ୍ୱୟଂ ଭଗବାନ, ଯିଏକି ବିଶ୍ୱବିଗ୍ରହ, ସେ ଆଶ୍ରୟ ଭାବ ଆଶ୍ରୟଦାତ୍ର ଭାବ ଅଙ୍ଗୀକାର କରି ଭକ୍ତ ଭାବରେ ଆସିଲେ, ଭଗବାନ ଭକ୍ତ ଭାବରେ ଆସିଲେ, ସେ ହେଉଛନ୍ତି ଭକ୍ତ ରୂପ। ଭକ୍ତ ରୂପରେ ଆସିଲେ ସେ ହେଉଛି ଭକ୍ତ ଭାବଟା, ଆଉ ବିଶେଷ କରି ରାଧା ଭାବ ଡାକନ୍ତି ଇଂରେଜୀରେ ପ୍ରିଡୋମିନେଟିଭ, ଅନ୍ୟ ଭାବକୁ ଚାପିକିରି ଉଚ୍ଚ ସ୍ଥାନ ରହୁଛି, ଏଇଟା ହେଉଛି ମହାପ୍ରଭୁଙ୍କର ଭାବ। ଏଇ କୃଷ୍ଣ ଭାବ ଭକ୍ତି ଭାବ ଅଙ୍ଗୀକାର କରିକି ଭକ୍ତ ରୂପରେ ଆସିଛନ୍ତି। ଯଦିଓ ଭଗବାନ ବିଶ୍ୱବିଗ୍ରହ କିନ୍ତୁ ଆଶ୍ର ଜାତୀୟ ଭାବକୁ ଅଙ୍ଗୀକାର କରି ଆସିଛନ୍ତି। ତା ନହେଲେ ଆପଣ ଆଚରି ଭକ୍ତି ନିଜେ ଆଚରଣ ନ କରିକି ଆମେ ଶିଖେଇ ପାରିବା ନା। ଆପଣ ଆଚରି ଧର୍ମ ଉପରେ ଶିଖା, ଆପଣ ନିଜେ ଆଚରଣ କର ଶିଖା। ଆଖାଲି କଥା କହିଲେ ଥେରୋଟିକାଲ କଥା କହିଲେ ହବ ନା, ଏଇଟା ହେଉଛି କଥା। କୃଷ୍ଣ କେବଳ ଥେରୋଟିକାଲ କଥା କହିଛନ୍ତି, ସେଥିପାଇଁ କୃଷ୍ଣ ଥେରୋଟିକାଲ ଟିଚର୍ ମହାପ୍ରଭୁ theoretical speaker, Mahaprabhu is practical teacher. Shri Krishna Mahaprabhu is practical teacher. Shikshaka Acharjan Pura Sikhojani. Kebala Jugadharam Pratana Krishna Kara Udeshya Nuhi. Dasya Sakhya Vasila Madhura Ichari. Ichari Bhavare Prema Bhakti Dhanantankara Mukhya Sankalpa. Jugadharma Pravartana. Oye Amso Haite.
Jugadharma Pravartana.
ସେହି କେବଳ ବ୍ରଜପ୍ରେମ ଦେବେ ସବୁ କଳିଯୁଗରେ ଗୌର ଆସୁନାହାନ୍ତି କଳ୍ପରେ ଥରେ ଆସୁଛନ୍ତି ଯେଉଁ କଳ୍ପରେ ଦ୍ୱାପର ଯୁଗରେ କୃଷ୍ଣ ଆସନ୍ତି ସେହି କଳ୍ପରେ ପରବର୍ତ୍ତୀ କଳିଯୁଗରେ ଗୌର ଆସନ୍ତି ଅନ୍ୟ ସହ କଳିଯୁଗରେ ଅଂଶ ଆସେ ଯୁଗ ଧର୍ମ ପ୍ରବର୍ତ୍ତନ କରେ କିନ୍ତୁ ବ୍ରଜପ୍ରେମ ଦେଇପାରିବେ ନା ସେ ଯୁଗ ଧର୍ମ ପ୍ରବର୍ତ୍ତନ ହୋଇ ଅଂଶ ହୋଇଛେ ଆମା ବିନା ଅନ୍ୟ ନାଁରେ ବ୍ରଜପ୍ରେମ ଦିଛେ ମୋ ଛଡ଼ା କି ଦେବେ ନା ଏ ହେଉଛି ବିଶେଷ କଳିଯୁଗ ଏହା ନାମ ଧନ୍ୟ କଳି ଏ କଳିଯୁଗରେ ଯେଉଁମାନେ ଜନ୍ମ ହୋଇଛନ୍ତି ତାଙ୍କର ବଡ଼ ସୌଭାଗ୍ୟ ଅଛି ସେମାନେ ମହାପ୍ରଭୁଙ୍କର ଇଏ ଶିକ୍ଷା ଗ୍ରହଣ କରନ୍ତୁ ଏ ନାମ ସଂକୀର୍ତ୍ତନ କରିକି ମୁଖ୍ୟ ପଥେ ଜୀବ ପାଏ କୃଷ୍ଣ ପ୍ରେମ ଧନ ନାମ ସଂକୀର୍ତ୍ତନ ମୁଖ୍ୟ ଫଳ ହେଉଛି ପ୍ରେମ ଦେଉଛନ୍ତି ପ୍ରେମ ପୁରୁଷୋତ୍ତମ ଗୌରାଙ୍ଗ ଅନ୍ୟ କଳିଯୁଗରେ ମିଳିବ ନା ତାହାତେ ଆପଣ ଭକ୍ତଗଣ କରି ସଙ୍ଗେ ପୃଥିବୀତେ ଅବତରୀ କରିବୁ ନାନା ରଙ୍ଗେ ଭକ୍ତଗଣକୁ ନେଇକି ଯାହା କହନ୍ତି ଅନ୍ତ କୃଷ୍ଣ ବହିର୍ଗୌର କୃଷ୍ଣ ବର୍ଣ୍ଣନ ତୁଇଥା କୃଷ୍ଣ ସାଙ୍ଗ ପାଙ୍ଗାଦି ପାର୍ଶ୍ୱଦମ୍ ସାଙ୍ଗ ପାଙ୍ଗାଦି ପାର୍ଶ୍ୱ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧସ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମେଧସ ଏ ଭାଗବତରେ କୁହାଯାଇଛି ଗୌରାଙ୍ଗ ସମ୍ବନ୍ଧରେ ଚୈତନ୍ୟ ମହାପ୍ରଭୁଙ୍କ ସମ୍ବନ୍ଧରେ ଏ ଭାଗବତରେ କୁହାଯାଇଛି କୃଷ୍ଣ ବର୍ଣ୍ଣଂ ତୁଇଷା କୃଷ୍ଣଂ ସାଙ୍ଗ ପାଙ୍ଗ ପାର୍ଶ୍ୱଦାସ୍ତଂ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ ତାର ଅର୍ଥ ହେଉଛି ଯେ କୃଷ୍ଣ ଏଇ ଦୁଇ ବର୍ଣ୍ଣ କୀର୍ତ୍ତନ ଦ୍ୱାରା କୃଷ୍ଣ ଏଇ ଦୁଇ ବର୍ଣ୍ଣ କୀର୍ତ୍ତନ ଦ୍ୱାରା କୃଷ୍ଣାନୁସନ୍ଧାନ ତତ୍ପର ଯାହାଙ୍କର ଅଙ୍ଗ ହେଉଛନ୍ତି ଅଙ୍ଗ ଉପାଙ୍ଗ ପାର୍ଶ୍ୱ ଯାହାଙ୍କର ଅଙ୍ଗ ହେଉଛନ୍ତି କିଏ ନିତ୍ୟାନନ୍ଦ ଶ୍ରୀମନ୍ ନିତ୍ୟାନନ୍ଦ ଆଉ ଅଦ୍ୱୈତ ଏ ପ୍ରବୃତ୍ତ ହେଉଛନ୍ତି ଅଙ୍ଗ ଉପାଙ୍ଗ ହେଉଛନ୍ତି ତଦାଶ୍ରିତ ଶ୍ରୀବାସ ଆଦି ଶୁଦ୍ଧ ଭକ୍ତଗଣ ଅସ୍ତ୍ର ହେଉଛି ହରିନାମ ଆଉ ଶାସ୍ତ୍ର ଭାଗବତ ଶାସ୍ତ୍ର ହେଉଛି ତାଙ୍କର ଅସ୍ତ୍ର ପାର୍ଶ୍ୱଦ ହେଉଛନ୍ତି ଶ୍ରୀ ଗଦାଧର ଦାମୋଦର ସ୍ୱରୂପ ରାମାନନ୍ଦ ସନାତନ ରୂପାଦି ଏମାନେ ପାର୍ଶ୍ୱର ଏମାନଙ୍କୁ ନେଇ ଏଇ ଭକ୍ତମାନଙ୍କୁ ନେଇକିରି କରିବେ ଏକା ନୁହେଁ ପଞ୍ଚତତ୍ଵ ରୂପେ ଅବତରୀ ହେଇକିରି ପ୍ରେମ ଭକ୍ତି ଦାନ କରିଛନ୍ତି ଏସବୁ ଆଲୋଚନା ଚୈତନ୍ୟ ଚରିତା ମଧ୍ୟରେ କରାହେଇଛି ଏକା ଏକା କରାଯାଇପାରିବ ନା ଏ ସଂକୀର୍ତ୍ତନ ଯଜ୍ଞ ଅନୁଷ୍ଠାନ କରାଯାଇପାରିବ ନା ଏକାକି ଆମର ନାହିଁ ପାଇବଳ ହରିନାମ ସଂକୀର୍ତ୍ତନେ କୁହାଯାଇଛି ଏକାକି ଏକା ଏକା ବି କରିପାରିବ ନା ଏସବୁ ଭଦ୍ର ଏକାଟିଆ ନୁହେଁ ଏ ସାଙ୍ଗ ତାଙ୍କ ପାର୍ଶ୍ୱର ଭକ୍ତମାନ ମେଳନ କରିବା ପାଇଁ ବଡ଼ି ହେଉଛି ମହାପ୍ରଭୁଙ୍କ ଧାରା। ସେଥିପାଇଁ ଏମାନଙ୍କ ସାଙ୍ଗ ଅଙ୍ଗ ଉପାଙ୍ଗ ପାର୍ଶ୍ୱଦ ଅସ୍ତ୍ର ଏସବୁ ନେଇକରି ଆସିକରି ଯଜ୍ଞ ସଂକୀର୍ତ୍ତନ ପ୍ରାୟ ହେଇଛନ୍ତି ସୁମେଧସ ଆଉ ସେ ସଂକୀର୍ତ୍ତନ ଯଜ୍ଞ ପ୍ରବର୍ତ୍ତନ କରିଛନ୍ତି। ଏକମାତ୍ର ଯଜ୍ଞ ହିଁ କଳିଯୁଗ ଅନ୍ୟ ଯଜ୍ଞ ନାହିଁ। ଅଶ୍ୱମେଧ ଗୋମେଧ ଯଜ୍ଞ ନରମେଧ ଯଜ୍ଞ ଯେ କଥା ଏଇଠି କୁହାଯାଉଛି ଏଇସବୁ କଥା ନିଷେଧ କରାଯାଇଛି କଳିଯୁଗରେ ହେଇପାରିବ ନା। ଆପଣ ଅନ୍ୟ କଥାରେ କୁହାଯାଏ କାନ୍ତିରେ ଅକୃଷ୍ଣ ଅର୍ଥାତ୍ ପୀତ ଗୌରବର୍ଣ୍ଣ ଅନ୍ତଃକୃଷ୍ଣ ବହିର୍ଗୌରବ କୃଷ୍ଣବର୍ଣ୍ଣଟା ଭିତରେ ଅଛି ତାଙ୍କର କୃଷ୍ଣ ଭିତରେ ବାହାରକୁ ଗୌର ରୂପରେ ପ୍ରକାଶ ପାଇଛନ୍ତି। ରାଧା ଭାବ ଦ୍ୱିତୀୟ ସୁଭାଷିତ ଶ୍ରୀମଦ ଗୌର ସୁନ୍ଦରଙ୍କୁ କଳିଯୁଗରେ ସାଧୁଗଣ ସଂକୀର୍ତ୍ତନ ପ୍ରଧାନ ଯଜ୍ଞ ଦ୍ୱାରା ଆରାଧନା କରିବେ। ଏ ହେଲା ଶାସ୍ତ୍ର ସିଦ୍ଧାନ୍ତ। ଏଇସବୁ ଶାସ୍ତ୍ର ସିଦ୍ଧାନ୍ତ ମାନିବ ନା ଯାହା କହନ୍ତେ ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରି ବିଧିର୍ଦିନ ଐକାନ୍ତି ଘରେ ବ୍ୟକ୍ତି ଉତ୍ପାଦ କଳ୍ପତି ଏଇ କଥା ଶ୍ରୁତି ଶାସ୍ତ୍ର ସ୍ମୃତି ଶାସ୍ତ୍ର ପୁରାଣ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତ ଗ୍ରହଣ କରିବା ନା ପଞ୍ଚରାତ୍ରି ବିଧିଟାକୁ ଗ୍ରହଣ କରିବ ନା କେବଳ ପଞ୍ଚରାତ୍ରି ବିଧି ଏଇ କଳିଯୁଗରେ ପଡ଼ୁଛି ଅନ୍ୟ ବିଧାନ ନାହିଁ। ଏସବୁ ସିଦ୍ଧାନ୍ତ ଦିଆହେଇଛି। ଯଦି ଏହାକୁ ଛାଡ଼ିକି ତୁମେ ଏକାନ୍ତି ଘରେ ବ୍ୟକ୍ତି ସାଧନ କରିବାକୁ ଚାହିଁବ ତାହେଲେ କେବଳ ଉତ୍ପାତ ସୃଷ୍ଟି ହେବ ଉତ୍ପାତ ହେବ ଏଇଟାକୁ ଧର ପଡ଼ୁଛି ତେଣୁ ଶ୍ରେୟ ମିଳିବ ନା। ସେଥିପାଇଁ କଳିଯୁଗରେ ସୁମେଧାଗଣ ପଣ୍ଡିତଗଣ ସଂକୀର୍ତ୍ତନ ଯଜ୍ଞ ଦ୍ୱାରା ଆଧାର କରନ୍ତି। ହରେ ନାମ ହରେ ନାମ ନାମ ଇବ କେବଳ ବଳ ନାସ୍ତେ ଇବ ନାସ୍ତେ ଇବ ନାସ୍ତେ ଇବ ଏସବୁ କଥା ଏଥିପାଇଁ କୁହାଯାଇଛି। ତେଣୁ ଏଇଟାକୁ ଆମେ ଗ୍ରହଣ କରିବାକୁ ପଡ଼ିବ ଏସବୁ ଯଜ୍ଞ। ସେଥିପାଇଁ ମହାପ୍ରଭୁଙ୍କର ଧାରାକୁ ଯେଉଁମାନେ ଗ୍ରହଣ କରିବେ ମହାପ୍ରଭୁ କଳିଯୁଗଟାକୁ ମାରିଦେଇଛନ୍ତି କୋଳିଟାକୁ ମାରିଦେଇଛନ୍ତି ନା କଳିଯୁଗ ତ କୋଳି ପ୍ରବାର ଅଛି କୋଳିକୁ ସ୍ଥାନ ଦେଲେ ମହାରାଜ ପରୀକ୍ଷିତ କଳିକୁ ସ୍ଥାନ ଦେଲେ କଳି ଆସିଯାଇଥିଲା ପ୍ରଥମ ସ୍କନ୍ଦ ଭାରତରେ ଆଲୋଚନା ହେଇଛି ତାକୁ ସ୍ଥାନ ଦେଲେ ସ୍ଥାନ ମାଗିଲା ତ ମାରିଦେଇଥା ତ ମୁଣ୍ଡ କାଟି ପକେଇଥାନ୍ତା କିନ୍ତୁ ଆଶ୍ରୟ ନେଇଗଲା କଳି ସରେଣ୍ଡର କଲା ଆଉ କ୍ଷେତ୍ର ଧର୍ମ ହେଉଛି ଆଉ ତା ମାରିବ ନା ଆଶ୍ରୟ ଦେବ ତ ସ୍ଥାନ ମାଗିଲା ସ୍ଥାନ ଦେଲେ କଳିଯୁଗ ସ୍ଥାନ ମାଗିଲା ତ ଚାରିଟି ସ୍ଥାନ ଦେଲେ ଦ୍ୱିତମ ପାନ ସ୍ତ୍ରୀ ସୁନା ଦଶରା ଧର୍ମ ଚତୁର୍ବିନା ଦ୍ୱିତ କ୍ରୀଡ଼ା ଯେଉଁଠି ଅଛି ପାନ ହେଉଛି ମଦ୍ରା ସେବନ ପାନ ତେରେ ଯେଉଁ ଯାହା କହନ୍ତି ଇଣ୍ଟୋକ୍ସିକେସନ୍ ଯାହା କହୁଛନ୍ତି ଏଗୁଡ଼ାକ ଦ୍ୱିତମ ପାନ ସ୍ତ୍ରୀ ସୁନା ଅବୈଧ ସ୍ତ୍ରୀ ସଙ୍ଗ ସୁନା ପ୍ରାଣୀ ହତ୍ୟା ଏଇ ଚାରିଟାକୁ ଏ ଚାରିଟା ଅଧର୍ମ ପାପ ଏଇ ଚାରିଟା ଅଧର୍ମ ପାପ ଯେଉଁଠି ଅଛି ତା କଣିଟା ପାପ ଅଧର୍ମ ଯୁଗ ପାପ ଯୁଗ ସବୁ ପାପ କରୁଛନ୍ତି ଏଇ ଜ୍ଞାନ ସାର ଅଜ୍ଞାନ ସାରେ କରୁଛନ୍ତି ଏଇଟା ଯେଉଁଠି ଅଛି ସେଇଠି ତୁମର ସ୍ଥାନ ଏଇଟା ଚାରିଟା ସ୍ଥାନ ଦେଲା ପରେ ପଞ୍ଚମ ସ୍ଥାନ ସମାଗରେ ପୁଣି ସୁନା ପଞ୍ଚମ ସ୍ଥାନ ଦେଇଥାଏ ଏସବୁ ପଞ୍ଚମ ପ୍ରଥମ ସ୍କନ୍ଦ ଭାରତରେ ଆଲୋଚନା କରାଯାଇଛି। ସେଥିପାଇଁ ଏଇ ଚାରୋଟି ଆମକୁ ସାଧନ ବିଧି ଦିଆଯାଇଛି ଚାରିଟି ସାଧନ ବିଧି କଡ଼ାକଡ଼ି ପାଳନ କରିବ ମାଛ ମାଂସ ପିଆଜ ରସୁଣ ଅଣ୍ଡା ଏଗୁଡ଼ା ଖାଇବ ନା ଭଗବାନଙ୍କୁ ଅର୍ପଣ କରାଯାଏ ନା ଏଗୁଡ଼ାକ ଯାହା ଭଗବାନ ଅର୍ପଣ କରିବ ଶ୍ୱାସ ସେବନ କରିବ ଅସତ୍ୟା ନାହିଁ ଅସତ୍ୟା ନାହିଁ ସଳ ସଳ ନିରୀହ ପଶୁମାନଙ୍କୁ ହତ୍ୟା କରି ତାର ମାଂସ ଖାଇବ ଏଇଟା ମହାନ ପାପ ଆଉ କଳିଙ୍ଗ ସ୍ଥାନ ଏସବୁ କଥା ଦିଆଯାଉଛି ଆଉ ଦ୍ୱିତ କ୍ରୀଡ଼ା ନାହିଁ ତାସ୍ ଖେଳ ପଶା ଖେଳ ଲଟ୍ରି ଖେଳ ଏସବୁ କଥା ନାହିଁ ଏଗୁଡ଼ାକ ପାପ ଦ୍ୱିତ ପାନ ସୁରାପାନ ମଦ୍ରାପାନ ପାନ ଖାଇବା ଗଞ୍ଜା ଗଞ୍ଜେଇ ନିଶା ଚା ପାନ କଫି ପାନ ତାମ୍ବୁଳ ଚର୍ବଣ ଏଇଗୁଡ଼ାକୁ ଗୁଣ୍ଡି ନାଶ ଅଫିମ ଇସବ ଭାଙ୍ଗ ଏଗୁଡ଼ାକ ସବ ମା ଦୁର୍ଗ ସେବନ ଯାଉଛି ଏଗୁଡ଼ା ନିଷେଧ ଏ କଳିର ସ୍ଥାନ ପାପ ଏସବୁ ଅବୈଧ ସ୍ତ୍ରୀ ସଙ୍ଗ ଏସବୁ ପାପ ଚାଟି କଡ଼ାକଡ଼ି ପାଳନ କରିକିରି ବୈଷ୍ଣବ ନାମ ତତ୍ତ୍ୱବିତ୍ ଗୁରୁ ମହାପ୍ରଭୁଙ୍କ ଧାରାରେ ଆସିଥିବ ମହାପ୍ରଭୁଙ୍କର ଧାରାରେ ଗୌଡ଼ୀୟ ବୈଷ୍ଣବ ତାଙ୍କର ଗୁରୁ ରୂପରେ ଗ୍ରହଣ କରି ତାଙ୍କର ଆନୁଗତ୍ୟରେ ନାମ ଭୋଜନ କରିବାକୁ ପଡ଼ିବ। ଏପରି କଲେ କଳି ଆଉ ସ୍ପର୍ଶ କରିବ ନା କଳିଯୁଗ ଯେଉଁଠି ସ୍ଥାନ ଅଛି ତାକୁ ସେ ବନ୍ଦ କରିଦେବେ। ତେଣୁ ଯେଉଁମାନେ ଏ କରନ୍ତି ଶୁଦ୍ଧ ବୈଷ୍ଣବ ହେବେ ସେମାନଙ୍କୁ କଳି ସ୍ପର୍ଶ କରିପାରିବ ନା ସେମାନେ କଳିଯୁଗରେ ନାହାନ୍ତି ସେମାନେ ସତ୍ୟ ଯୁଗରେ ରହିଯିବେ ସେମାନେ ସତ୍ୟ ଯୁଗରେ ରହିଯିବେ ସେମାନଙ୍କୁ କଳି ସ୍ପର୍ଶ କରିପାରିବେ କଳି ନ କରନ୍ତି ତାଙ୍କୁ କଳି ଆଶ୍ରୟ କରିକିରି ଅଛି। ସେଥିପାଇଁ କୁହାଯାଇଛି ଦୂରନ୍ତ ଯାହାକୁ କୁହାଯାଇଛି କଳି ଛାଡ଼ିଆ ପଳାଏ ମହାପ୍ରଭୁଙ୍କୁ ନେଇ ପ୍ରସାର ଯେତେବେଳେ ହେବ ବର୍ତ୍ତମାନ ପ୍ରସାର ଚାଲିଛି ଆମର परमाराध्यतम गुरुदेव श्री श्रीमदय श्री भक्ति वेदांत स्वामी रूप जी महाराज एक पूर्ण शक्ति प्राप्त शक्त्यादेश अवतार महाप्रभु पूर्ण शक्ति गुरु गुरु आचार्य मानकर वैष्णव मान पूर्ण शक्ति कहती भक्ति विनोद ठाकुर भक्ति सिद्धांत सरस्वती ये पूर्व पूर्ण शक्ति प्राप्त होकर ये प्रवर्तन करते कृष्ण शक्ति बिना नुहे तार प्रवर्तन निज शक्ति बल एगुड़ा किए करपर ना कृष्ण शक्ति नई गोटे प्रवर्तन करना से प्रवर्तन समग्र जगत में करते बर्तमान महाप्रभुरा वाणी प्रचार नाम प्रचार ये जगधर्म प्रचार चलते आगुरा गुड़ी पालन करके सब नाम चंद्र गुरु आनुगत्य भजन कले आउ कल जुगे रही ना तुम्हें सत्य जुगे रहा जब समग्र जगत या ग्रहण कर नब कौन गोटे व्यक्ति कौन गोटे मानव मध्य रहा से कड़ी ये रहा कड़ी दूरंत कड़ी छाड़ा पाए से छाड़ पड़ज क्या स्थान ना क्या सत्य जुग प्रवर्तित हो ना सत्य जुग प्रवर्त कली जुगर परिमाण 4,32,000 वर्ष मात्र 5,000 वर्ष ये आरंभ मात्र कली जुगर आरंभ हो मात्र 5,000 वर्ष बीती जाए 4,32,000 वर्ष कड़े पलिज या कले कल पलिज छाड़ पड़े सत्य जुगा ना आसबा ये कथा कहती कलीर प्रभाव मुक्त है सत्य जुग रहा कले महाप्रभुरा प्रवर्तित धारा ये नाम यज्ञ को नाम गान को नामाश्रय करने पड़ो गौड़ वैष्णव सिद्धांत महाप्रभुरा धारा आसवाक पड़ो कली कुकुर कदन जदि चाहे कली जीव पावन कली भय नाशन सौजीनंदन गावे ये मध्य अच्छी आम संगीत अच्छी भक्ति ठाकुर कली कुकुर कदन जदि चाहे कली जीव पावन कली भय नाशन सौजीनंदन गावे दराधर मादन निताईर प्राणधन अद्वैतर प्रभुजीत गोरा निताई विश्वम्बर निमाई विश्वम्बर श्रीनिवास ईश्वर भक्त समूह चित चोरा नदिया सशधर मायापुर ईश्वर नाम प्रवर्तक सुर गृही जन शिक्षक न्यासिकूल नायक माधव राधावासुर सार्वभौम शोधन गजपति तारण रामानंद पोषण वीर रूपानंद वर्धन सनातन पालन हरिदास मोदन धीर ब्रजरस भावन दुष्टमत सातन कपटी विघातन काम सुधभक्त पालन शुष्क ज्ञान तारण सभक्ति दूषण राम ये संगीत अच्छे आम ये सब आचार्य मान कथा बहु कथा अच्छे जो मैंने पालन करते महाप्रभु द्वारा आसती से कली जुगे रही कली तुम स्पर्श करना से सत्य जुगे रखे ये हूँ कथा से कली जुगे ये सब यज्ञ निराश कर एकम्र नाम यज्ञ अनुमोदित अलग।